ଗଳ୍ପ ସେଇ ଶେଷ ପଦଟି ଗାଳ୍ପିକ ଶାନ୍ତନୁ ଆଚାର୍ଯ୍ୟ ବସ୍ଷ୍ଟାଣ୍ଡ ସିନେମା ବା ସମୁଦ୍ରକୂଳରେ ଜଣେ ଅଚିହ୍ନା ସ୍ତ୍ରୀ ଲୋକକୁ ଏକାକୀ ବୋଲି ଭାବିଦେବା ଓ ସେ ସମ୍ପର୍କରେ ତଦାରଖ କରିବା ଜଣେ କାମୁକ ଲୋକର ଆଚରଣ ହୋଇପାରେ, କିନ୍ତୁ କାମନା ଏପରି ଭୀରୁ ପଦାର୍ଥ ଯେ ତାହା ବସ୍ଷ୍ଟାଣ୍ଡ ସିନେମା ବା ସମୁଦ୍ରକୂଳ ପରି ନିର୍ଜନ ସ୍ଥାନ ବ୍ୟତୀତ ପୁଅ ଝିଅ ନାତି ନାତୁଣୀ ଏପରିକି ସ୍ୱାମୀ ସ୍ତ୍ରୀର ଗହ ଗହ ସଂସାର ଭିତରେ କୁଆଡ଼େ ହଜିଯାଏ ଗୋଟାଏ ପାଳ ଗଦାରେ ଛୁଞ୍ଚି ପରି। ତାକୁ ଉଦ୍ଧାର କରିବା ସେତେବେଳେ ଗୋଟିଏ ମାନବିକତାର କାର୍ଯ୍ୟ ହୋଇପଡ଼େ। ଆପଣ ଏକା ନା ଆପଣଙ୍କ ସାଙ୍ଗରେ ଆପଣଙ୍କର ଉତ୍ତର ପାଇଁ ସମୟ ଅପେକ୍ଷା କରୁନଥିଲା। ଆମେ ହେଲୁ ଦୁଇ ଜଣ, ଆଉ କେତେଜଣ ଦରକାର? ମୁଁ ଟ୍ୟାକ୍ସି ଡ୍ରାଇଭରକୁ ବଡ଼ପାଟିରେ ଡାକି ଜଣାଇଦେଲି। ଏଠାକାର ନିୟମ ଅନୁସାରେ ଗୋଟାଏ 6 ସିଟ୍ର ଟ୍ୟାକ୍ସିରେ ଡ୍ରାଇଭରକୁ ଛାଡ଼ି 8 ଜଣ ପାସେଞ୍ଜର ଯାଆନ୍ତି। କେମିତି ପଶିବେ ଭିଡ଼ରେ, ଠେଲାଠେଲି, ଖୁନ୍ଦାଖୁନ୍ଦିରେ? ମୁଁ ଏଠାକାର ଲୋକଙ୍କୁ ଜାଣେ, ବଦମାସ, ବାଜି, ଠକ, ସୈତାନ ସବୁକିଛି, କିନ୍ତୁ ସାଙ୍ଗରେ କାହାକୁ ନ ଆଣି ଏମିତି ଏକା ବା ଆସିଲେ କାହିଁକି? କେଉଁଠିକି ଆସିଥିଲେ? ଝିଅ ଘରକୁ ନା? ମୋ ପରି ଗାଡ଼ି ଫେଲ୍ ହେଲେ ଲାଷ୍ଟ ବସ୍। ମୁଁ କିନ୍ତୁ ଅନ୍ୟ କାମରେ ଏଠିକି ଆସିଥିଲି। ଆପଣଙ୍କ ଝିଅ ଘର କେଉଁଠି କହିଲେ? ଜୋଇଁ। କ'ଣ କରନ୍ତି? ସେ କିଏ? କାହିଁକି ପଚାରୁଥିଲି ମୁଁ ସେମିତି ପ୍ରଶ୍ନ ତାଙ୍କୁ। ତାଙ୍କର ଝିଅ ଜୋଇଁ ଏଠି ଥାଇପାରନ୍ତି ନଥାଇ ବି ପାରନ୍ତି। ହଠାତ୍ ତାଙ୍କ ଚେହେରା ସହିତ ଝିଅ ଜୋଇଁଙ୍କ ସମ୍ଭାବନା ମୋ ମନକୁ ଆସିଲା କେମିତି, କିନ୍ତୁ ପ୍ରକୃତରେ ସେ ସେତିକି ବୟସ୍କ ଦିଶୁନଥିଲେ। ହୁଏତ ବୟସ ଆହୁରି କମ୍ ହୋଇଥାଇପାରେ ବି, ତଥାପି ମୁଁ ତାଙ୍କର ଏହି କମିଲା ବୟସ ଦୃଷ୍ଟିରୁ ଯେ ଆକୃଷ୍ଟ ହୋଇପଡ଼ିଥିଲି ତା ବି କୁହାଯାଇପାରେ। ତେବେ କ'ଣ ମୋତେ ଟାଣୁଥିଲା ତାଙ୍କ ଆଡ଼କୁ? ଓହ, ମୋତେ ଯେକୌଣସି ପ୍ରକାରେ ଆଜି ରାତିରେ ଘରେ ପହଞ୍ଚିବାକୁ ପଡ଼ିବ। ଘରେ ମୋର ଯୁବତୀ ସ୍ତ୍ରୀ ଏକା, ତାଛଡ଼ା ଘରଟା ଗୋଟାଏ ଛେଚଡ଼ ଜାଗାରେ, ସହରର ଗୁଣ୍ଡା ଶ୍ରେଣୀର ଲୋକ ଭର୍ତ୍ତି ହୋଇଛନ୍ତି ସେଠି। ମୋର ତ ବେଶୀ ଡର ଆଜିକାଲିକାର ପିଲାଙ୍କୁ, ମୋ ଘରକୁ ଲାଗି ଗୋଟାଏ ମେସ୍। ଏ କୁଲି, ପାଖରେ ଚାଲି ଯାଉଥିବା ଜଣେ କୁଲିକୁ ମୁଁ ହଠାତ୍ ବୁଲି ପଡ଼ି ଡାକିଲି। କୁଲି ଆସିଗଲା। ମୋ ସହିତ ମୋ ନିଜର କିଛି ଭାରି ଜିନିଷ ନଥିଲା, ତେବେ କୁଲିକୁ ଡାକିଲି କାହିଁକି? ଆଚ୍ଛା, ଏ ମାଆଙ୍କର ଏତକ ସାମାନ ଧର ଟ୍ୟାକ୍ସିକୁ। ମୁଁ ତାଙ୍କୁ ମୋ ନିଜ ମା ବୋଲି ମନେ କରୁନଥିଲି ସେତେବେଳକୁ, କୁଲି ଉଦ୍ଦେଶ୍ୟରେ ମୁଁ ତାଙ୍କୁ ପ୍ରୟୋଗ କରିଥିଲି କେବଳ। ନା ନା, କୁଲି କ'ଣ ହେବ, ଏଇ ଛୋଟ ଛୋଟ ଜିନିଷ କେଇଟା ମୁଁ ନେଇଯିବି ଯେ। ସେ ତାଙ୍କର ଜିନିଷଗୁଡ଼ିକୁ ଏକାଠି କରୁଥିଲେ। ତାହେଲେ ଦିଅନ୍ତୁ ମୋତେ ଗୋଟାଏ, ମୁଁ ତାଙ୍କ ବୋଝ ଉଠାଇବାରେ ଅଯାଚିତ ଭାବରେ ସାହାଯ୍ୟ କଲି। କାହିଁକି କଲି ଏମିତି? ଆମେ ଦୁଇଜଣଙ୍କ ବ୍ୟତୀତ ଟ୍ୟାକ୍ସି ପାଖରେ ସେତେବେଳକୁ ଅନ୍ୟ ପ୍ୟାସେଞ୍ଜର ଜମି ଯାଇଥାନ୍ତି। ଜନାନା ଅଛନ୍ତି ଫ୍ରଣ୍ଟ ସିଟ୍ଟା, ଫ୍ରଣ୍ଟ ସିଟ୍ରେ ବସି ପଡ଼ୁଥିବା ଦୁଇ ଜଣଙ୍କୁ ମୁଁ ଉତାରିଦେଲି ବାହାରକୁ। ଟ୍ୟାକ୍ସିର ଫ୍ରଣ୍ଟ ସିଟ୍ କବାଟ ତାଙ୍କ ପାଇଁ ଖୋଲି ଧରିଲି ମୁଁ। ଡ୍ରାଇଭରକୁ ଛାଡ଼ି ସେ ସିଟ୍ରେ ଆଉ ଜଣେ ପାସେଞ୍ଜର ବସିଥାଏ ପୂର୍ବରୁ। ଏଥିରେ ଡ୍ରାଇଭର ସମେତ 4 ଜଣ ଯିବେ। ସେ ବସିଗଲେ ମଧ୍ୟ ସେଠି ଆଉ ଜଣକୁ ଖୁନ୍ଦିବାକୁ ଚାହିଁବ ଡ୍ରାଇଭର, ଏହା ମୋତେ ଜଣା। ଭିତରକୁ ଯାଆନ୍ତୁ, ମୁଁ ତାଙ୍କ ପାଇଁ କବାଟ ସେମିତି ଖୋଲି ଧରିଥାଏ। ସେ ନଇଁ ପଡ଼ିଲେ ଓ ଟ୍ୟାକ୍ସିର ଆଗ ପଛ ଠେଲାପେଲା ହେଉଥିବା ମଣିଷମାନଙ୍କ ଅଜାଣତରେ ସେମାନଙ୍କ ଉପରେ ଦୃଷ୍ଟି ପକାଇ ନେଇ ଦୂର୍ଛଡ଼ା ହୋଇ ମୋ ଆଡ଼କୁ ଚାହିଁଲେ ଟିକିଏ। ଆପଣ ମୋ ପାଖରେ ବସିବେ ତ? ସତେ କି ପଚାରିଲେ ସେ। ମୋଠୁ ଉତ୍ତର ଅପେକ୍ଷା ନ ରଖି ସେ ଯୋଡ଼ିଦେଲେ ପଦଟା, କାହାରିକି ଏମାନଙ୍କୁ ମୁଁ ଚିହ୍ନେ ନା, ମୁଁ ବହୁତ ଗୁଡ଼ାଏ ବାଟ ତା ଛଡ଼ା ତାଙ୍କ ଚାରିପଟର ମୁହଁ ସଂଯୋଗକୁ ଅନେଇ ସେ କ'ଣ ସବୁ ଭାବିଲେ। ମୁଁ ଏତେବେଳେ ତାଙ୍କ ଆଖିକୁ ସିଧା ଚାହିଁଲି। ତାଙ୍କ ସହିତ ମୋର ଆଦୌ ପରିଚୟ ନଥିଲା। କିଏ ଏ ସ୍ତ୍ରୀ ଲୋକଟାର ମତଲବ କ'ଣ ମୁଁ ତଥାପି ଚିହ୍ନିପାରିଲି ନାହିଁ। ତାଙ୍କ ମୁହଁ ଉପରୁ ମୋ ଆଖି ଖସି ପଡ଼ିଲା। ବୁଝିପାରିଲେ ସେ? ତାଙ୍କ ଛାତି ଉପର ଲୁଗା ସଜାଡ଼ିଦେଲେ ସେ। ଆଖି ଅପେକ୍ଷା କଲା ନାହିଁ, ଖସଡ଼ିଗଲା ଅନ୍ୟ ଆଡ଼େ, ଗୋଟାଏ ମାଛି ପରି ତଳ ଉପର ଆଗ ପଛ ଭିତର ବାହାର, ଯେକୌଣସି ପାରିବାରିକ ମାତୃସ୍ଥାନିଆ ଦେହ ପରି ସେ ଦେହର ଗଠନ। କିନ୍ତୁ ମୋ ମନ ଭିତରେ ଭୁଟକି ମାରିଲା ସେହି ସନ୍ଦେହଟା, ପ୍ରଷ୍ଟିଚ୍ୟୁଟ୍। ମୋତେ ଖୁସି ଲାଗିଲା ସେ ଶବ୍ଦଟା ପାଇଯିବାରୁ। ଆଚ୍ଛା, ମୋ ପାଇଁ ଜାଗାଟାଏ ରଖନ୍ତୁ, ତାଙ୍କର ଜିନିଷଗୁଡ଼ାକ ଗାଡ଼ି ବୁଟ୍ରେ ଲଦିଦେବା ପାଇଁ ମୁଁ ପଛକୁ ଚାଲିଗଲି। ଲଦାଲଦିରେ ଟିକିଏ ଅଯଥା ବେଳ ନେଲି ମୁଁ, ସେ ତଥାପି ଅପେକ୍ଷା କରିଥାନ୍ତି। ମୁଁ ବସିସାରିଲେ ସେ ମୋ କଡ଼ପଟିଆ ହୋଇ ବସିବେ ଓ କବାଟ ବନ୍ଦ କରିବେ। ମୁଁ ଫେରିଆସିଲି, ମୋତେ ଜାଗା ଦେବା ପାଇଁ ସେ ମୋ ପାଇଁ କବାଟ ଖୋଲି ଧରିଲେ। କିନ୍ତୁ ହଠାତ୍ ମୁଁ ଆଖି ବୁଜିଦେଲି ଓ ପଛ କବାଟ ଖୋଲିଦେଇ ଧଡ଼କେରି ପଛ ସିଟ୍ରେ ଖୁନ୍ଦି ହୋଇଗଲି। ଏଥର ପଛ ସିଟ୍ ଭର୍ତ୍ତି, କେବଳ ଗୋଟାଏ ସିଟ୍ ଖୋଲା ଥିଲା ଆଗରେ। ଡ୍ରାଇଭର ହର୍ନ ଦେଲା, ଜଣେ ପ୍ୟାସେଞ୍ଜର ସିଟ୍ ତଥାପି ଖାଲି। ପୁଣି ହର୍ନ ଦେଲା ଡ୍ରାଇଭର, ବୈଠେ ମାଝି ଆଦମୀ ମିଲ୍ ଜାଏଗା ଅଭି ଅଭି। ସେ ବସି ପଡ଼ିଲେ, ତାଙ୍କ ପାଖ କବାଟ ତଥାପି ଖୋଲା ଥାଏ। ଜଣେ ଦୌଡ଼ି ଦୌଡ଼ି ଆସୁଥିଲା ବସ୍ଷ୍ଟାଣ୍ଡ ଆଡ଼ୁ, ପ୍ୟାସେଞ୍ଜର ନିଶ୍ଚୟ। ମୁଁ ଆତଙ୍କିତ ହୋଇପଡ଼ିଲି ହଠାତ୍, କାହିଁକି ଲୋକଟାର ଚେହେରା ନିକଟେ ଆସିଲା। ମୁଛ ଆଉ ମୋଟା ଭୁରୁ, ଡେଙ୍ଗା ନିଦାଳିଆ ଲୋକଟା। ଡ୍ରାଇଭର ଲମ୍ବା ହର୍ନ ମାରିଲା, ମୁଁ କଡ଼ଲେ ଉଠେଇଲି, ଉଠିଲି ନାହିଁ। ମୁଛବାଲା ଡେଙ୍ଗା ନିଦାଳିଆ ମୋଟା ଲୋକଟା ସାମ୍ନା ସିଟ୍ର ଦରଖୋଲା କବାଟ ପୁରା ଖୋଲିଦେଲା। ସେ ନଈ ପଡ଼ିଲା, ନିଆଁ ଛୁଇଁଲା ଭଳି ପେଲି ହେଇ ପଛେଇ ଆସିଲା। ସାମ୍ନା ସିଟ୍ରେ ଭଦ୍ରମହିଳାଙ୍କ ସହିତ ଗୁଞ୍ଜିଗାଞ୍ଜି ହେଇ ବସିବାର ସୁଯୋଗ ଏକା ତାର ହିଁ ଥିଲା, କିନ୍ତୁ କାହିଁକି ସେମିତି ଚମକିଲା। ଡାକିଲା, ସାମ୍ନେକା ଜନାନା କିସ୍କେ ସାଥ ହେ ଭାଇ। ସମସ୍ତେ ନିରୁତ୍ତର, ନିର୍ଜନ। କେବଳ ଡ୍ରାଇଭରର ଆଖି ମୋ ଉପରେ ଥରେ ପଡ଼ିଥିଲା ସେହି ନିର୍ଜନ ବେଳାରେ। ହୁଏତ ସେ ମନେ ରଖିଥିଲା ମୋର ପ୍ରଥମ ଡାକକୁ। ଆମେ ହେଲୁ ଦୁଇ। ମୁଁ ଚୋର ପରି ବାହାରି ଆସିଲି ପଛ ସିଟ୍ରୁ। ମୋତେ ଜାଗା ଦେବା ପାଇଁ ସେ ପୁଣି ଥରେ ବାହାରକୁ ଆସିଲେ। ମୁଁ ବସିଗଲି। ମୋ ପଛ ସିଟ୍ରେ ମୁଛବାଲା ମୋଟା ଲୋକଟି ସାନ୍ଧି ଦେଲା ଅନ୍ୟମାନଙ୍କୁ, ଗଁ ଗଁ ହେଲେ ଟିକିଏ ସମସ୍ତେ। ଏଣେ ସାମ୍ନା ସିଟ୍ରେ ସେ ବସିଗଲେ ମୋ କଡ଼ରେ। ମୁଁ ଚିପି ହେଇଗଲି ଟିକିଏ, ମାତ୍ର ତାଙ୍କ ଉପରେ ଢଳି ନ ପଡ଼ି ମୁଁ ଆମ ସିଟ୍ର କବାଟକୁ ଭିଡ଼ିଦେଲି ଆମ ଆଡ଼କୁ। କବାଟ ପଡ଼ିବା ମାତ୍ରେ ତାଙ୍କ ଦେହ ଓ ମୋ ଦେହ ଗୋଟାଏ ଜାଁଳା ଫଳ ପରି ଲାଗିଗଲା। ମୋ ଦେହରୁ ନିଆଁ ବାହାରିଲା, ପ୍ରଷ୍ଟିଚ୍ୟୁଟ୍। ମୁଁ ତଥାପି ଭାବୁଥିଲି ସେଇ ନିଆଁର ଘେର ଭିତରେ, ମୋତେ ଭଲ ଲାଗୁଥିଲା। କିନ୍ତୁ ହଠାତ୍ ମୋ ମୁହଁ ତାଙ୍କ ମୁହଁକୁ ଚାହିଁ ଏକ ସମ୍ପୂର୍ଣ୍ଣ ବିପରୀତ ଶବ୍ଦ ଉଚ୍ଚାରଣ କଲା। ଆପଣଙ୍କ ଠେଇଁ ମୋର ଜଣେ ବନ୍ଧୁର ମାଆଙ୍କ ଚେହେରାର ବହୁତ ସାମଞ୍ଜସ୍ୟ। ବନ୍ଧୁର ମା ମିଛ, ମୁଁ ତାଙ୍କୁ ବୋଧହୁଏ ମିଛ କହିଲି, କିନ୍ତୁ କାହିଁକି କହିଲି ସେମିତି। ଅବଶ୍ୟ ତଦ୍ୱାରା ମୋର ଗୋଟାଏ ଉପକାର ହେଲା, ମୋ ଦେହର ଯତ୍କିଞ୍ଚିତ ନିଆଁ ଲିଭିଗଲା ଧଡ଼କିରି। ମୁହୂର୍ତ୍ତକ ପାଇଁ ସବୁ ଥଣ୍ଡା ପଡ଼ିଗଲା, ମୁଁ ଆଶ୍ୱସ୍ତ ହେଲି। କିନ୍ତୁ ତାଙ୍କର କ'ଣ ହେଲା? ତାଙ୍କ ଦେହରେ ସଞ୍ଚରିଥିବା ନିଆଁ ଲିଭିଲା କି ନ ଲିଭିଲା ମୁଁ ଜାଣେ ନା। ଟ୍ୟାକ୍ସି ସେତେବେଳକୁ ସହରର ଆଲୋକିତ ରାସ୍ତା ଛାଡ଼ିଦେଇ ଅନ୍ଧାର ଭିତରକୁ ପଶିଲା। କେବଳ ପବନରେ ଭାସି ବୁଲୁଥିଲା କେତେକ ଧୂଳିକଣା ଉପରେ ହେଡ୍ଲାଇଟ୍ର ଧକ୍କାରୁ ଯେତିକି ଆଲୁଅ ଟ୍ୟାକ୍ସି ଭିତରର ପୁରୁଷମୟ ଜଗତଟିକୁ ଆଲୋକିତ କରୁଥିଲା, ସେଇ ଆଲୋକରେ ମୁଁ ତାଙ୍କ ମୁହଁକୁ ଆଉଥରେ ଚାହିଁବା ଉଚିତ ମନେ କଲି ନାହିଁ। କିନ୍ତୁ ଅନ୍ଧାର ଓ ଜଣେ ନାରୀର ସାନ୍ନିଧ୍ୟ ମୋ ମନ ମୋ ଇଚ୍ଛାର ବଶବର୍ତ୍ତୀ ହୁଏ ନାହିଁ କେତେକ ପରିସ୍ଥିତିରେ। ମୁଁ କଣେଇ କଣେଇ ଚାହିଁଲି ମୋ ବାଁ ପଟକୁ, ବନ୍ଧୁର ମା। ମୁଁ ମନେ ମନେ ଦୋହରାଉଥିଲି ସେଇ ମନ୍ତ୍ରକୁ, କିନ୍ତୁ ମନ୍ତ୍ର ମଧ୍ୟ ମନୁଷ୍ୟକୃତ, ମିଥ୍ୟା ମନଗଢ଼ା। ହଠାତ୍ ମୋ ମନ ଭିତରେ ପୁଣି ଥରେ କୁହୁଳି ଉଠିଲା, ନିଆଁ ପ୍ରଷ୍ଟିଚ୍ୟୁଟ୍। ମୁଁ ପୁଣି ଥରେ ସନ୍ଦେହରେ ଆଉଟୁ ପାଉଟୁ ହୋଇଗଲି। ଆପଣ ତାହେଲେ ଆପଣଙ୍କର ଝିଅ ଘରକୁ ଆସିଥିଲେ ନା? ପ୍ରଷ୍ଟିଚ୍ୟୁଟ୍? ଆର ଝିଅ ଘର, ଆର ସେ ସମ୍ବନ୍ଧ କ'ଣ? କାହିଁକି ବାରମ୍ବାର ମୋ ମନକୁ ଏଇ ପ୍ରଶ୍ନଟି ଆସୁଥିଲା ତାଙ୍କୁ ପଚାରିବା ପାଇଁ? ଆପଣଙ୍କ ପୁଅ ଝିଅ ସନ୍ତାନ ସନ୍ତତି କ'ଣ? ପୁଅ କ'ଣ କରନ୍ତି? ମୁଁ ଟ୍ୟାକ୍ସି ଭିତରର ମୁହଁ ଅନ୍ଧକାରରେ ଲୁଚି ଲୁଚି ତାଙ୍କର ଉତ୍ତରକୁ ଅପେକ୍ଷା କରୁଥିଲି। ସେ ମୋ ପ୍ରଶ୍ନର ମୌଖିକ ଉତ୍ତର ଦେଉଥାନ୍ତି, କିନ୍ତୁ ସେଇ କଥୋପକଥନ ଭିତରେ ହଠାତ୍ ମୁଁ ତାଙ୍କଠାରୁ ଯେଉଁ ଅନ୍ୟ ଉତ୍ତରଟିକୁ ଏତେବେଳେ ଧରି ଅପେକ୍ଷା କରୁଥିଲି, ସେଇ ଛୋଟ ଚଢ଼େଇଟି ପରି ତାହା କେଉଁଠୁ ଉଡ଼ିଆସି ଓ ମୋ କୋଳ ଉପରେ ଓହ୍ଲେଇ ପଡ଼ିଲା। ତାଙ୍କ ଡାହାଣ ହାତର ଛୋଟ ପାପୁଲି ସେଇଟି, ଯେଉଁଟାକୁ ମୁଁ ହଠାତ୍ ଗ୍ରହଣ କରିପାରିଲି ନାହିଁ। ବାଜ୍ୟେ ଇତର, ପ୍ରଷ୍ଟିଚ୍ୟୁଟ୍। ମୋ ସନ୍ଦେହ ଦ୍ୱିଗୁଣିତ ହୋଇଗଲା ମୁହୂର୍ତ୍ତକ ମଧ୍ୟରେ, କିନ୍ତୁ ତଦ୍ୱାରା ମୁଁ ତାଙ୍କ ହାତକୁ ମୋ କୋଳ ଉପରୁ ଫୋପାଡ଼ି ମଧ୍ୟ ଦେଲି ନାହିଁ। ବରଂ ସେଇ ପ୍ରାୟନ୍ଧକାରର ସୁଯୋଗ ନେଇ ମୁଁ ତାଙ୍କ ପାପୁଲି ମିଶା ହାତକୁ ମୋ ମୁଠା ଭିତରେ ଚିପି ଧରିଲି। ବେଶ ଛୋଟ ନରମ ହାତଟି ସେଇଟି। ମୁଁ ବୋଧହୁଏ ବହୁତ ଟିକେ ବେଳ ଧରି ରଖିଲି ତାଙ୍କ ହାତକୁ। ସାମ୍ନାପଟୁ ଗୋଟାଏ ଟ୍ରକ୍ର ଆଲୁଅ ଆମ ଉପରେ ପଡ଼ିଲା, ମୁଁ ଛାଡ଼ିଦେଲି ସେ ହାତକୁ, କିନ୍ତୁ ସେ ତାଙ୍କ ହାତ ଫେରେଇ ନେବାରେ ଟିକେ ଡେରି ହୋଇଗଲା। ଅସ୍ଥିର ହୋଇ ମୁଁ ପ୍ରାୟ ଛିଞ୍ଚାଡ଼ି ଦେଲି ତାଙ୍କ ହାତକୁ ମୋ କୋଳ ଉପରୁ, କ'ଣ ଗୋଟେ ବାଜି ଜିନିଷ ଭଳି। ମୋ ଏପଟେ ବସିଥିବା ପୁରୁଷ ଯାତ୍ରୀଟି ଡ୍ରାଇଭର ସହିତ କଥାବାର୍ତ୍ତା ଚଳାଇଥିଲା, ହଠାତ୍ ବନ୍ଦ ହୋଇଗଲା ସେ ମଧ୍ୟ ଟିକିଏ। ବୋଧହୁଏ ସେ ଲକ୍ଷ୍ୟ କରିଥିଲା ଆମ ସମ୍ପର୍କକୁ, କିନ୍ତୁ କ'ଣ, କାହିଁକି, କିବା ସମ୍ପର୍କ ଏଥିରେ? ସେ ତ ମୋ ମା ପରି। ମୋର ସାହସ ସେଇ ପଦକରେ ଫେରି ଆସିଲା ବହୁ। ଆର ଲୋକଟିର ହସର ପ୍ରତିକ୍ରିୟା ମୋତେ ହଠାତ୍ ଉତ୍ତେଜିତ କଲା ଅନ୍ୟ ପ୍ରକାର। ମୋର ସାହସ ଦ୍ୱିଗୁଣିତ ହୋଇଗଲା। ସାମ୍ନାରୁ ଟ୍ରକ୍ର ଉଜ୍ଜଳ ଆଲୁଅ ଆମ ସମସ୍ତଙ୍କ ମୁହଁକୁ ପ୍ରଜ୍ୱଳିତ କରି ରଖିଥାଏ। ଆର ଲୋକଟିର ମୁହଁର ହସ ଏଯାଏ ଲିଭି ନଥାଏ। ହଠାତ୍ ଏକ ଅଜ୍ଞାତ ବୀରତ୍ୱ ମୋତେ ଉଷ୍ମ ଓ କଠୋର କରିଦେଲା। ମୁଁ ତଥାପି ଥରୁଥିଲି ମୋ ନିବୃତ୍ତରେ। ମୁଁ ସର୍ବସମକ୍ଷରେ ଏଥର ମୋ ହାତକୁ ଲମ୍ବେଇ ଦେଲି ଓ ମୁହୂର୍ତ୍ତକ ପୂର୍ବରୁ ଯେଉଁ ହାତକୁ ଛିଞ୍ଚାଡ଼ି ଫୋପାଡ଼ି ଦେଇଥିଲି ତାକୁ ପୁଣି ଗୋଟେଇ ଆଣି ଧରିଲି। ମୋ କର୍କଶ ହାତ ଅବଶ୍ୟ ପୂର୍ବ ପରି କର୍କଶ ଜଣାଯାଉନଥିଲା ମୋତେ ମୋ ନିଜକୁ, କିନ୍ତୁ ମୋର ଥରା ଏଥର ବଢ଼ିଗଲା, ବାହାରକୁ ଦିଶିଲା ମଧ୍ୟ। ଏତେ ଗୁଡ଼ାଏ ଅଧିକାର ଜଣେ ଅଜଣା ସ୍ତ୍ରୀ ଲୋକ ଉପରେ, ମୋତେ ଏ ଅଧିକାର ଦେଲା କିଏ? କୋଉଠୁ ପାଇଲି ଏହି ହାତଟିକୁ? ଗୋଟିଏ ପ୍ରଷ୍ଟିଚ୍ୟୁଟ୍ର ହାତ ବୋଲି ମୁହୂର୍ତ୍ତକ ତଳେ ମୁଁ ଭାବିଥିଲି। ପୁଣି ଏହି ହାତକୁ? ଡ୍ରାଇଭର ଓ ମୋ ମଝିରେ ବସି ପୁଣି ସ୍ୱାଭାବିକ କଥାବାର୍ତ୍ତା ଚଳେଇଥିବା ଲୋକଟିକୁ ମୁଁ କଣେଇ ଚାହିଁଲି। ଆଶ୍ଚର୍ଯ୍ୟ ହେଲି, ସେ ହୁଏତ ଆଦୌ ଲକ୍ଷ୍ୟ କରିନାହିଁ ଆମର ସମ୍ପର୍କକୁ, ଉଭୟ ଅନ୍ଧାର ବା ଆଲୋକରେ। ଆସ୍ତେ ଆସ୍ତେ ମୋର ସମସ୍ତ ଅସ୍ତିତ୍ୱରେ ବୀରତ୍ୱ ପରିବର୍ତ୍ତେ ଭୀରୁତାର ଅଗ୍ନି ପୁଣି ସଞ୍ଚାରି ଯାଉଥିଲା, କିନ୍ତୁ ମୋର ଭୟଙ୍କର ଆତ୍ମଭର୍ଚ୍ଛନାରେ ଦବିଗଲା ସେଇଟା। ମୁଁ ଗୋଟାଏ ମାନସିକ ରୋଗୀ କି? ମୁଁ ବଡ଼ ପାଟି କଲି ଭିତରେ ଭିତରେ। ମୋର ଭୟଙ୍କର ଆତ୍ମଭର୍ଚ୍ଛନା ମୋର ବାସନାକୁ ଶୀତଳ କଲା କିମ୍ବା ନ କଲା ସେଥିରେ କିଛି ଯାଏସ୍ ନା। ମୁଁ ମାନସିକ ରୋଗୀ କି ନା ସେଥିରେ ମଧ୍ୟ କିଛି ଯାଏସ୍ ନାହିଁ, କିନ୍ତୁ ମୁଁ ସବୁଠାରୁ ବେଶୀ ଆଶ୍ଚର୍ଯ୍ୟ ହୋଇଗଲି ଯେ ମୋ ଆତ୍ମଭର୍ଚ୍ଛନାର କୌଣସି ପ୍ରଭାବ ସେତେବେଳେ ମୋ ନିଜ ହାତ ଉପରେ ପଡ଼ିଲା ନାହିଁ। ତାଙ୍କ ହାତକୁ ବହୁତ ସମୟ ଧରି ସେମିତି ଧରିଥିବାରୁ ବା ଅନ୍ୟ କୌଣସି କାରଣରୁ ସେ ଆସ୍ତେ ଆସ୍ତେ ମୋ ଉପରକୁ ଢଳି ପଡ଼ୁଥିଲେ। ଶେଷରେ ସେ ତାଙ୍କ ଶରୀରର ସମସ୍ତ ବୋଝ ମୋ ଉପରେ ଲଦିଦେଲେ। ପ୍ରାୟ ମୂର୍ଚ୍ଛିତ ଅବସ୍ଥାରେ ମୋ ଉପରେ ଆଉଜି ପଡ଼ିଲେ ସେ। ସମୁଦାୟ ଯାତ୍ରାର ବାକିତକ ଅଂଶ ମୁଁ କେବଳ ତାଙ୍କର ହାତ ନୁହେଁ, ସମଗ୍ର ଶରୀର ଓ ସତ୍ତାକୁ ବହନ କରିଥିଲି ଏକ ଅପୂର୍ବ ସୁହାଗରେ। ଏସବୁ କାହିଁକି ଏମିତି ହେଲା? ସେଦିନ ରାତିର ସବୁ କଥା କହିସାରି ମୁଁ ମୋ ସ୍ତ୍ରୀର ଶେଷ ମତାମତ ଖୋଜୁଥିଲି ସେଇ ଘଟଣା ଉପରେ। ତୁମେ ତାଙ୍କୁ କୋଉଠୁ ଛାଡ଼ିଲ, ଟ୍ୟାକ୍ସି ଷ୍ଟାଣ୍ଡରେ ନା ଘରେ? ମୋ ସ୍ତ୍ରୀ ଓଲ୍ଟି ପଚାରିଲେ ମୋତେ। ଘରେ? ତାଙ୍କ ନିଜ ଘରେ? ମୁଁ ଜାଣେ ନା, କିନ୍ତୁ ସେ ଘରେ ତ ଲୋକେ ଚଳପ୍ରଚଳ ହେଉଥିଲେ। କେହି ଜଣେ ଦିଶୁଥିଲା ପୁଅ ପରି, କେହି ଜଣେ ସ୍ୱାମୀ ପରି। ଆହ, ଦିଶୁଥାଇ ପାରନ୍ତି, କିନ୍ତୁ ଦେଖିଲ କ'ଣ ସେଠି? ସ୍ତ୍ରୀଙ୍କର ସ୍ୱର ବିମର୍ଷ ହୋଇ ଭାଙ୍ଗି ପଡ଼ିଥିଲା। କ'ଣ ଦେଖିଥାନ୍ତି? ଆଶ୍ଚର୍ଯ୍ୟ ହେଲି ମୁଁ ତାଙ୍କର ସେହି ସ୍ୱରର ବିମର୍ଷତାରେ। ଯେଉଁ ପଦଟା ସଭା ଶେଷରେ ଅଜାଣତରେ କହିପକେଇଲେ ତୁମେ, ସୋହାଗ, ସେ ଘରେ ସୋହାଗ ଅଛି, ଦେଖିଲ? ହଠାତ୍ ମୁହଁ ଲୁଚେଇବା ପାଇଁ ଦରକାର ପଡ଼ିଲା ତାଙ୍କର। ଝଟ୍ କରି ଉଠିଗଲେ ସେ ଝରକା ପାଖକୁ। ବାହାରେ ତାଙ୍କ ଆଖି ସାମ୍ନାରେ ରାତିର ଅନ୍ଧକାର ଜମିଥାଏ। ଘର ଭିତରେ ତାଙ୍କ ପଛପଟେ ଯେଉଁ ଆଲୁଅଟା ଘର ଭିତରେ ଜଳୁଥିଲା ସେଇଟା ସେମିତି ଜଳୁଥାଏ। କିଛି ସମୟ ଅନ୍ଧାର ଆଡ଼କୁ ମୁହେଁ ଠିଆ ହେଇ ସେ ପୁଣି ବୁଲି ପଡ଼ିଲେ ପଛକୁ। ତାଙ୍କ ମୁହଁରେ ଭୟ ଲେସି ହୋଇଯାଇଥାଏ। ମୋତେ ଡର ମାରୁଛି, ମୋର କ'ଣ ମନେ ହେଉଛି ଜାଣ? ତାପରେ ହଠାତ୍ ତାଙ୍କ ସ୍ୱରର ରୂପ ବଦଳିଗଲା। ସେ ସ୍ୱର ବିମର୍ଷ ବା ଭୟାର୍ତ୍ତ ଲୋକର ସ୍ୱର ନୁହେଁ। ସେହି ସ୍ୱରରେ କହିବାକୁ ଲାଗିଲେ ସେ, ଯେତେବେଳେ ଏମିତି ଦିନ ଆସିବ ଏଇ ଘରକୁ ସେତେବେଳେ ମୋ ପିଲାମାନେ ଆଉ ତାଙ୍କ ସାଙ୍ଗରେ ମିଶି ତୁମେ ବି ଖାଲି ମା ମା ହଉଥିବ, କିନ୍ତୁ ମୋ ପ୍ରତି କାହାରି ହୃଦୟରେ କାଣିଚାଏ ହେଲେ ସୁହାଗ ନଥିବ। ସେତେବେଳେ ସେଇ ମା ପଦର ବୋଝ ବୋହି ଏ ଘରେ ମୁଁ କେମିତି ବଞ୍ଚିବି, କେମିତି ବଞ୍ଚିବି? ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଗଳ୍ପ ସେଇ ଶେଷ ପଦଟି। ରହିଲୁ, ନମସ୍କାର।